ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର, ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର, ତାଙ୍କ ଉଦ୍ଦେଶ୍ୟରେ ନୂଆ ଗୀତ ଗା। ଭକ୍ତ ଜନଙ୍କର ସମାରୋହେ ତାଙ୍କ ଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର, ଯେତେ ଆନନ୍ଦ କରନ୍ତୁ ନିର୍ମାଣ କର୍ତ୍ତାଙ୍କ ଠାରେ, ସିୟୋନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ, ନାଚି ନାଚି ଗାଇ ତାହାଙ୍କ ନାମର କର ପ୍ରଶଂସା କର, ତାରା ବୀଣା ବାଦ୍ୟ ବଜାଇ ତାଙ୍କର ଭୁଙ୍କର ସ୍ତୁତି କର, ସ୍ତୁତି କର। ପ୍ରସନ୍ନ ଦେଖି ସେ ନିଜର ଯେତେ ତାଙ୍କ ମନୋନୀତ, ସରଳାଚାରୀଙ୍କୁ ଦେଇ ପରିତ୍ରାଣ କରନ୍ତି ସେ ସୁଶୋଭିତ, ହୁଅନ୍ତି ପ୍ରସନ୍ନ ଦେଖି ସେ ନିଜର ଯେତେ ତାଙ୍କ ମନୋନୀତ, ସରଳାଚାରୀଙ୍କୁ ଦେଇ ପରିତ୍ରାଣ କରନ୍ତି ସେ ସୁଶୋଭିତ, ଜାଗି ରହି ସଦା ତାହାଙ୍କ ନାମର କର ପ୍ରଶଂସା କର, ଉଚ୍ଚ ସ୍ୱରେ ପ୍ରଭୁ ପରମେଶ୍ୱରଙ୍କ କର ଗୌରବ କର, ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର।
ଜନଙ୍କର ସମାରୋହେ ତାଙ୍କ କର ପ୍ରଶଂସା କର ସଦା ପ୍ରଭୁଙ୍କର ସ୍ତୁତି କର ସ୍ତୁତି କର ସ୍ତୁତି କର।
ବନ୍ଧୁଗଣ ସ୍ୱାଗତ, ଆପଣମାନଙ୍କୁ ଆଜି ଗୋଟିଏ ନୂଆ ସୂଚନା ନେଇ ଆମେ ଆସିଅଛୁ, ତାହା ହେଲା ପ୍ରସବ ପର ବିଷାଦ। ପ୍ରସବ ପର ବିଷାଦ ଏକ ପ୍ରକାରର ବିଷାଦ ରୋଗ। ଏହା ପିଲା ଜନ୍ମ ହେବା ପରେ 100 ମାଙ୍କ ଭିତରୁ ପ୍ରାୟ 10-15 ଜଣଙ୍କୁ ହୋଇଥାଏ। ଏହାର ଲକ୍ଷଣ ସବୁ ସାଧାରଣ ବିଷାଦ ରୋଗର ଲକ୍ଷଣ ସହ ସମାନ। ତା ଛଡ଼ା ଏ ସମୟରେ ମା ନିଜର ଓ ନବଜାତ ଶିଶୁର ଯତ୍ନ ନେବାରେ କଠିନତା ଅନୁଭବ କରନ୍ତି। ଏଥିପାଇଁ ଅନେକ ମାଙ୍କ ମନରେ ଦୋଷୀ ଭାବ ଥାଏ। ସାଧାରଣତଃ ପିଲା ଜନ୍ମର ମାସେ 2 ମାସ ଭିତରେ ପ୍ରସବ ପର ବିଷାଦ ଆରମ୍ଭ ହୋଇଥାଏ। ବେଳେବେଳେ ଏହା ଅନେକ ମାସ ପରେ ବି ଆରମ୍ଭ ହୋଇପାରେ। ପ୍ରାୟ 3 ଜଣଙ୍କ କ୍ଷେତ୍ରରେ ବିଷାଦ ଲକ୍ଷଣ ସବୁ ଗର୍ଭ ସମୟରେ ଆରମ୍ଭ ହେବାର ଦେଖାଯାଏ। ପ୍ରସବ ପର ବିଷାଦର ଲକ୍ଷଣ ହେଲା ଦୁଃଖ ଲାଗିବା, କାନ୍ଦିବା, ଚିଡ଼ଚିଡ଼ା ହେବା, ଅତ୍ୟନ୍ତ କ୍ଳାନ୍ତି ଲାଗିବା, ନିଦ୍ରାହୀନତା, କମ୍ ବା ବେଶୀ ଭୋକ, କୌଣସି କଥାରେ ମନ ନ ଲାଗିବା, ଉପଭୋଗ କରିନପାରିବା, ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା, ମିଳାମିଶା ପାଇଁ ଇଚ୍ଛା ନ ହେବା ଇତ୍ୟାଦି ଲକ୍ଷଣ ସବୁ ଦେଖାଯାଏ। ବେଳେବେଳେ ମନରେ ଦୁଶ୍ଚିନ୍ତା, ଅତ୍ୟନ୍ତ ହତାଶ, ଆତ୍ମହତ୍ୟା ପ୍ରବଣତା, ଭ୍ରାନ୍ତ ଧାରଣା, ବିଶ୍ୱାସ, ଅପଭ୍ରମ ବି ଦେଖାଯାଏ। କେହି କେହି ମା ସେ ସମୟରେ ଭାବନ୍ତି ଯେ ସେ ଭଲ ମା ନୁହନ୍ତି ବା ତାଙ୍କ ପିଲା ତାଙ୍କୁ ଭଲ ପାଉନି। ସେମାନଙ୍କ ଆତ୍ମବିଶ୍ୱାସ କମିଯାଏ, ସାଧାରଣ ଦୈନନ୍ଦିନ ଜୀବନରେ ଅସହ୍ୟ ଲାଗେ। ବେଳେବେଳେ ମା'ମାନେ ପ୍ରସବର ବିଷାଦ ରୋଗରେ ପିଲା ଅତ୍ୟନ୍ତ ରୁଗ୍ଣ, ତା'ର ଓଜନ ବଢ଼ୁନି, ପିଲା ଅଧିକ କାନ୍ଦୁଛି ଓ ତାକୁ ବୋଧ କରି ହେଉନି, ପିଲା ଅତ୍ୟନ୍ତ ଅଶାନ୍ତ ରହୁଛି ବା ନିଶ୍ୱାସ ନେଉନି ଇତ୍ୟାଦି ଡର ଏବଂ ଉଦ୍ବେଗ ପ୍ରକାଶ କରିଥାନ୍ତି। ସେମାନେ ସବୁବେଳେ ଏମିତି ଚିନ୍ତିତ ଅବସ୍ଥାରେ ଥାଆନ୍ତି। ଏ ସମୟରେ ଛାତି ଧଡ଼ଧଡ଼ ହେବା, ଅଣନିଶ୍ୱାସ ଲାଗିବା, ଝାଳ ଲାଗିବା, ଭୟ ଲାଗିବା, ଏ ସମସ୍ତ ଦେଖାଯାଏ। କାଳେ କ'ଣ ହୋଇଯିବ କି, ଜୀବନ ଚାଲିଯିବ କି ଇତ୍ୟାଦି ଭୟ ମଧ୍ୟ ଲାଗେ। ପ୍ରସବ ପରେ ଅନେକ ମାନସିକ ଅବସ୍ଥା। ପିଲା ଜନ୍ମ ପରେ ପ୍ରାୟ 50% ମାଙ୍କଠି ମାନସିକ ଆନ୍ଦୋଳନ, ଅଳ୍ପ କଥାରେ ବା କିଛି କଥା ନଥାଇ କାନ୍ଦିବା, ଉଦାସ ଲାଗିବା, ଟିକେ ଟିକେ କଥାକୁ ମନକୁ ନେବା ଇତ୍ୟାଦି ସମସ୍ତ ଲକ୍ଷଣ ଦେଖାଯାଏ। ଏସବୁ ପ୍ରାୟ ପ୍ରସବର 3-4 ଦିନ ଭିତରେ ଆରମ୍ଭ ହୋଇ 10 ଦିନ ପର୍ଯ୍ୟନ୍ତ ରୁହେ। ଏହା ଏକ ସାଧାରଣ ଅବସ୍ଥା ଓ ଏଥିପାଇଁ ଚିକିତ୍ସା ଦରକାର ପଡ଼େନି। ତେବେ ଏ ଅବସ୍ଥା ଯଦି ଅଧିକ ଗୁରୁତର ହୁଏ ଓ ଅଧିକ 2 ସପ୍ତାହରୁ ଅଧିକ ଲାଗି ରୁହେ, ତା'ର ଡାକ୍ତରୀ ପରାମର୍ଶ ନିହାତାନ୍ତ ଆବଶ୍ୟକ। ଅପରପକ୍ଷରେ ପ୍ରାୟ 1000ରେ ଜଣେ ପ୍ରସବ ପରେ ଅତ୍ୟନ୍ତ ଗୁରୁତର ମାନସିକ ରୋଗ ହୋଇଥାଏ। ଏହାର ମୁଖ୍ୟ କାରଣ ହେଲା ଭ୍ରାନ୍ତ ଧାରଣା, ଭ୍ରାନ୍ତ ବିଶ୍ୱାସ ଏବଂ ଅପଭ୍ରମ। ଏ ରୋଗର ଆଶୁ ଡାକ୍ତରୀ ଚିକିତ୍ସା ଦରକାର। ବେଳେବେଳେ ଡାକ୍ତରଖାନାରେ ଭର୍ତ୍ତି ହେବା ଦରକାର ହୁଏ। ଏହାକୁ ପ୍ୟୁରୋପେରାଲ ସାଇକୋସିସ୍ କହନ୍ତି। ପ୍ରସବର ବିଷାଦର କାରଣ, ଏହାର କାରଣ ହେଲା ବିଷାଦ ରୋଗରେ ଅନେକ କାରଣ ଦର୍ଶାଯାଇଅଛି, ତେବେ ଅଧିକାଂଶ ସମୟରେ ଏକାଧିକ କାରଣର ସମାହାରରେ ଏହା ହୋଇଥାଏ। ସେସବୁ ହେଲା ପୂର୍ବରୁ ମାନସିକ ରୋଗ ଥିଲେ ପ୍ରସବ ପରେ ବିଷାଦ ରୋଗ ହେବାର ଆଶଙ୍କା ବେଶୀ। ଗର୍ଭ ଅବସ୍ଥାରେ ମାନସିକ ଆନ୍ଦୋଳନ, ଉଦ୍ଦାସ, ଉଦ୍ବେଗ, ଉତ୍କଣ୍ଠା, ସ୍ୱାମୀ, ନିଜ ପରିବାର ଲୋକ, ସାଥିମାନଙ୍କଠୁ ସାହାଯ୍ୟର ଅଭାବ, ନିକଟ ଅତୀତରେ ଦୁଃଖଦାୟୀ ଘଟଣା, ଏ ସମସ୍ତ ମଧ୍ୟ ଏହାର କାରଣ ହୋଇପାରେ। ବେଳେବେଳେ ଶାରୀରିକ ଅଯଥା ଗଳିଗ୍ରନ୍ଥି, ଯାହାକୁ ଥାଇରଏଡ଼୍ କୁହାଯାଏ, ତାହାର ଅସୁବିଧାର ମଧ୍ୟ ପ୍ରସବର ପର ବିଷାଦର କାରଣ ହୋଇଥାଏ। ତେବେ ଅନେକ କ୍ଷେତ୍ରରେ କିଛି କାରଣ ଜଣାପଡ଼େ ନାହିଁ। ଏ ସମୟରେ କ'ଣ କରିବେ? ପ୍ରଥମ କଥା ହେଲେ ଏ ରୋଗକୁ ଚିହ୍ନିବା। ଏ ରୋଗର ଲକ୍ଷଣ ସବୁ ଥିଲେ ଆପଣଙ୍କ ନିଜ ଲୋକ ଓ ଡାକ୍ତରଙ୍କୁ ଜଣାନ୍ତୁ। ବ୍ୟସ୍ତ ହୁଅନ୍ତୁ ନାହିଁ, ଅଧିକାଂଶ ମା ଧୀରେ ଧୀରେ ଭଲ ହୁଅନ୍ତି। ସ୍ୱାମୀ ନିଜ ପରିବାରଙ୍କ ଲୋକଙ୍କ ସାହାଯ୍ୟ ବହୁତ ଲାଭଦାୟକ ହୋଇଥାଏ। ନିଜକୁ କେମିତି ଲାଗୁଛି ପ୍ରିୟଜନମାନଙ୍କୁ ଖୋଲିକରି କହନ୍ତୁ। ବିଶ୍ରାମ ଓ ନିଦ ଯଥେଷ୍ଟ ନେବା ଦରକାର। ପିଲାର ଯତ୍ନ ଅନ୍ୟମାନେ ନେଲାବେଳେ ଶୋଇବାକୁ ଚେଷ୍ଟା କରନ୍ତୁ। ଠିକ୍ ସମୟରେ ଓ ଉଚିତ ପରିମାଣରେ ଖାଆନ୍ତୁ। କିଛି ସମୟ ଆମୋଦ ପ୍ରମୋଦ ଯଥା ଟିଭି, ଗୀତ ଶୁଣିବା, ବହି ପଢ଼ିବା ଇତ୍ୟାଦିରେ କଟାନ୍ତୁ। କିଛି ପରିମାଣରେ ବ୍ୟାୟାମ ମଧ୍ୟ କରନ୍ତୁ। ଏହା ମନକୁ ଫୁର୍ତ୍ତି ଓ ଆନନ୍ଦ ଦେବାରେ ସହାୟକ ହୁଏ। ନିଜ ସ୍ୱାମୀଙ୍କୁ, ଘର ଲୋକ ବା ପ୍ରିୟଜନଙ୍କୁ ଦୋଷୀ ଭାବନ୍ତୁ ନାହିଁ। ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ଆପଣଙ୍କୁ ସାହାଯ୍ୟ କରିବାକୁ ଅନ୍ୟମାନଙ୍କୁ ସୁଯୋଗ ଦିଅନ୍ତୁ। ପ୍ରସବ ପର ବିଷାଦର ଚିକିତ୍ସା। ବିଷାଦ ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଲାଭଦାୟକ ହୋଇଥାଏ। ମନ କଥା ଖୋଲି କହିପାରିଲେ ଟିକେ ଆଶ୍ୱସ୍ତ ଲାଗେ। ତେବେ ମନସ୍ତତ୍ତ୍ୱବିତ୍ ଆପଣଙ୍କୁ ନିଜକୁ, ନିଜ ରୋଗ ଓ ବିଭିନ୍ନ ଅସୁବିଧାକୁ ବୁଝିବାକୁ ଅଧିକ ସାହାଯ୍ୟ କରିପାରିବେ। ତେବେ ଅଧିକାଂଶ ବେଳେ ଆପଣଙ୍କ ଡାକ୍ତର ଆପଣଙ୍କୁ ମାନସିକ ସାହାଯ୍ୟ, ସହଯୋଗ ଓ ପରାମର୍ଶ ଦେଇପାରିବେ। ଏ ରୋଗ ପାଇଁ ଔଷଧ ଏବଂ ଚିକିତ୍ସା ମଧ୍ୟ ଅଛି। ପିଲାକୁ ସ୍ତନପାନ କରାଉଥିଲେ ବି ଏ ଔଷଧ ଡାକ୍ତରଙ୍କ ପରାମର୍ଶ ସହ ନେବା ସମ୍ଭବ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନେବା ଉଚିତ ନୁହେଁ। ମନେ ରଖିବା ଉଚିତ ଯେ ପ୍ରସବ ପର ବିଷାଦର ସଫଳ ଚିକିତ୍ସା ସମ୍ଭବ। ବନ୍ଧୁଗଣ, ମୁଁ ଆଶା କରୁଅଛି ଆଜିର ଏହି ସ୍ୱାସ୍ଥ୍ୟ ବିଷୟକ ସୂଚନା ପ୍ରସବ ପର ବିଷାଦ ଆପଣ ପ୍ରତ୍ୟେକଙ୍କ ନିମନ୍ତେ ଲାଭଦାୟକ ହୋଇଥିବ। ପୁରୁଷ ଲୋକମାନେ ଏହି କଥାକୁ ଜାଣି ରଖିବା ନିତାନ୍ତ ଆବଶ୍ୟକ। ଏହି କଥା ଜାଣିଲେ ଆମେ ଆମ ସ୍ତ୍ରୀମାନଙ୍କର ପ୍ରସବ ପରେ ସେମାନଙ୍କ ମାନସିକ ଅବସ୍ଥା ବୁଝିବା ଏବଂ ସେମାନଙ୍କୁ ସାହାଯ୍ୟ କରିବାରେ ବହୁତ ଲାଭପ୍ରଦ ହୋଇଥାଏ। ମୁଁ ଆଶା କରେ ଆପଣ ଏହାର ବହୁତ ଲାଭ ନେଇଥିବେ। ପରମେଶ୍ୱର ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପରମ ପିତା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, ବିଘ୍ନ ଓ କ୍ଲେଶରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ କରୁଣା, ତାହାଙ୍କ ପ୍ରେମ, ତାହାଙ୍କ ଶାନ୍ତି, ତାହାଙ୍କ ମଙ୍ଗଲ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ ଏକ ବିଶେଷ ବିଷୟରେ ଶିକ୍ଷା ପ୍ରଦାନ କରିବା, ଯାହା ପବିତ୍ର ଶାସ୍ତ୍ରରେ ପାଉଅଛୁ, ଯାହା ଜୀବନଦାୟକ ବାକ୍ୟରେ ଆମେ ପାଉଅଛୁ। ତାହା ହେଉଛି ଏକ ଅପବ୍ୟୟୀ ପୁତ୍ର ବା କନ୍ୟା। ହଁ ପ୍ରିୟସତା, ଆମେ ଆମ ନିଜ ଆଖିରେ ଦେଖିଥାଇପାରୁ ବା ଶୁଣିଥାଉ କି ଏମିତି ଅନେକ ପରିବାରରେ ଯାହା ଆପଣା ପୁତ୍ର ବା କନ୍ୟା ଅପବ୍ୟୟୀ ହୋଇ ଆପଣା ପିତାମାତାକୁ ଛାଡ଼ି ଦେଇଛନ୍ତି। ସେମାନଙ୍କର ଯତ୍ନ, ସେମାନଙ୍କର ପ୍ରେମ ଆପଣା ପିତାମାତାଙ୍କୁ ଦେଖାନ୍ତି ନାହିଁ, ବରଂ ସେମାନେ ନିଜେ ସାଂସାରିକ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଦେଇଅଛନ୍ତି। ଈଶ୍ୱରଙ୍କ ବାକ୍ୟକୁ, ପିତାମାତା ଆଜ୍ଞାକୁ ଅବାଜ୍ଞା କରିଛନ୍ତି। ଏହିପରି ଆମେ ଅନେକ ଥର ଖବରକାଗଜ ଦ୍ୱାରା, ଟିଭି ଟେଲିଭିଜନ ଦ୍ୱାରା ବା ଅନ୍ୟମାନଙ୍କ ଦ୍ୱାରା ବା ବହି ଦ୍ୱାରା ଆମେ ଶୁଣିଛୁ, ପଢ଼ିଛୁ ଆଉ ନିଜ ଆଖିରେ ଦେଖିଛୁ। ଯେମିତିକି ପବିତ୍ର ଶାସ୍ତ୍ରରେ ଆମେ ଏକ ଦୃଷ୍ଟାନ୍ତ ପାଉ, ଯାହା ଲୁକ 15:11-32 ଆମେ ପାଉଛୁ। ସେହି ଦୃଷ୍ଟାନ୍ତରେ ଆମେ ପାଉଅଛୁ କି ଏକ ଧନୀ ଲୋକର 2 ସନ୍ତାନ, ଏକ ଜ୍ୟେଷ୍ଠ, ଏକ କନିଷ୍ଠ। ସେ କନିଷ୍ଠ ପୁତ୍ର ଆସି ଆପଣା ପିତାକୁ କହନ୍ତି, ପିତା, ଯାହା କିଛି ମୋ ଭାଗରେ ପଡ଼ିବାକୁ ଅଛି ସେହି ସବୁ ମୋତେ ଦେଇଦିଅ, ମୁଁ ଘରେ ରହିପାରିବି ନାହିଁ, ଘରେ ରହିଲେ ମୋତେ ଶାନ୍ତି ମିଳୁନି, ମୋ ଭାଗରେ ଯାହା ଯାହା ଅଛି ତୁମ ସେହି ସମ୍ପତ୍ତିରୁ ମୋତେ ଦେଇଦିଅ। ଏହିପରି ପିତାଙ୍କଠାରେ ଜୋର କରି ସେ ମାଗିଥିଲେ। ପିତା ପ୍ରେମରେ ସେହି ପୁତ୍ରକୁ ଆପଣା ଯେତେ ଧନ ଅଛି, ସମ୍ପତ୍ତି ଅଛି, ସେହି ସମ୍ପତ୍ତିରୁ ଯାହା କନିଷ୍ଠ ପୁଅର ଭାଗରେ ଯିବାର ଅଛି ତାହା ସବୁ ତାକୁ ଦେଇଦେଲେ। ଆଉ ସେହି କନିଷ୍ଠ ପୁଅ ଆପଣା ଧନ ଧରି ନିଜ ଗାଁ ନିଜ ସହର ଛାଡ଼ି ଅନ୍ୟ ସହରକୁ ଚାଲିଗଲେ। ଏକ ସହର ଯେଉଁ ସହରରେ ସେ କେବେ ବି ଯାଇନଥିଲେ, କେବେ ବି କାହାକୁ ସେଠି ଜାଣିନଥିଲେ, ସେହିପରି ସହରକୁ ସେ ଚାଲିଗଲେ। ବାଇବଲ କୁହେ ପ୍ରିୟସୋତା, ଟଙ୍କା ପଇସା ଯାହା ପାଖରେ ଅଧିକ ଅଛି ତାଙ୍କର ଅନେକ ବନ୍ଧୁ ହୁଅନ୍ତି। ସେହିପରି ଏହି ପୁଅର ଅନେକ ବନ୍ଧୁ ହେଲେ, ଅନେକ ସାଙ୍ଗମାନେ ଆସିଲେ। ଆଉ ଏହି ପୁଅଟେ ସେହି ପଇସାରେ, ଏହି ଟଙ୍କାରେ ସେ ମଜା ଉଠେଇ ନିଜ ପଇସା ମନ ଇଚ୍ଛାରେ ଖର୍ଚ୍ଚ କରି ସେ ମନମୁଗ୍ଧ କଲେ। ଆଉ ପରିସ୍ଥିତି ଏମିତି ଆସିଲା ଯେ ଯାହା କିଛି ଥିଲା ସବୁ ସରିଗଲା। ସାଙ୍ଗମାନେ ଛାଡ଼ିଦେଲେ, ବନ୍ଧୁମାନେ ଛାଡ଼ିଦେଲେ, ଯେଉଁ ଘରରେ ଯେଉଁ ହୋଟେଲରେ ସେ ଭଡ଼ା ରହୁଥିଲେ ସେ ହୋଟେଲ ବାଲା ବି କହିଲେ ଏ ହୋଟେଲ ଛାଡ଼ିଦିଅ, ବେଚାରା କ'ଣ କରିବେ। ସେ ଆପଣା ସାଙ୍ଗ ଘରକୁ ଗଲେ, ସାଙ୍ଗମାନଙ୍କୁ ସାହାଯ୍ୟ ମାଗିଲେ, ସେମାନେ କହିଲେ ତୁ କିଏ ଆମେ ଜାଣୁନା। ପ୍ରିୟସୋତା, ଏମିତି ପରିସ୍ଥିତି ଆସିଲା କି ଏକ ଲୋକ ପାଖକୁ ଗଲେ ଯାହାଙ୍କ ଠାରେ ଘୁଷୁରୀ ଥିଲା, ଆଉ ତାକୁ କହିଲେ ବନ୍ଧୁ ମୋତେ କାମ ଦିଅନ୍ତୁ, ଯେଉଁ ପ୍ରକାର କାମ ଦିଅନ୍ତୁ, ଯେଉଁ କୌଣସି ପ୍ରକାର କାମ ଦିଅନ୍ତୁ। ଆମେ ବାଇବେଲ ପ୍ରକାରେ ଜାଣୁଛୁ ସେ କହିଲେ ହଁ ମୁଁ ତୁମକୁ କାମ ଦେବି, ମାତ୍ର ଖାଇବା ପାଇଁ ଯଥେଷ୍ଟ ଦେବିନି। ପ୍ରିୟସୋତା, ଶାସ୍ତ୍ର ଅନୁସାରେ ଏଇ ପୁଅଟା ଘୁଷୁରୀ ଖାଦ୍ୟ ଖାଇବା ପାଇଁ ନିଜକୁ ମନସ୍ଥ କଲେ। ଏମିତି ସମୟ ଆସିଲା ନିଜକୁ ଅନୁତାପ କଲେ, କହିଲେ ମୋ ପିତାଙ୍କ ବିରୁଦ୍ଧରେ ମୋ ପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି, ଯେହେତୁ ମୋ ପିତାଙ୍କ ଘରେ ଅନେକ କାର୍ଯ୍ୟକାରୀ ଅନେକ କର୍ମଚାରୀମାନେ ଅଛନ୍ତି ଯେଉଁମାନେ କି ଖୁସି ଜୀବନରେ ବଞ୍ଚୁଅଛନ୍ତି। ଆଉ ବର୍ତ୍ତମାନ ମୁଁ ଏହି ଘୁଷୁରୀ ପୋଲମାନଙ୍କ ମଧ୍ୟରେ ରହି ନିଜକୁ ଭୋକିଲା ରଖିଛି। ପ୍ରିୟ ଶ୍ରୋତା, ଶେଷରେ ସେହି ପୁଅ ନିଜକୁ ମନସ୍ଥ କରି ଘରକୁ ଫେରିଥିଲେ। ହଁ, ଅପପ୍ରିୟ ପୁତ୍ରର ଦୃଷ୍ଟାନ୍ତରେ ଏହା ଆମେ ଜାଣୁଛୁ କି ପିତା ସେହି ପୁଅକୁ ପ୍ରେମରେ ଗ୍ରହଣ କଲେ। ଅନେକ ନୀତି ଅବିଚ୍ଛେଦ୍ୟ ଭାବେ ଲୁଚି ରହିଛି ଯାହାକି ପିତାମାତାଙ୍କ ପଥରେ ନ ଯାଇ ଅନ୍ୟ ପଥରେ ଯିବା, ପିଲାମାନଙ୍କୁ ପ୍ରଣୋଦିତ କରିବା ଏବଂ ସେମାନଙ୍କ ସହ ସଂଶ୍ଳିଷ୍ଟ ହେବା ନିମନ୍ତେ ପିତାମାତାମାନେ ବ୍ୟବହାର କରିପାରେ ବା କରିପାରିବେ। ପିତାମାତାମାନେ ସ୍ମରଣ କରିବାର ଆବଶ୍ୟକତା ରହିଛି ଯେ ଥରେ ସେମାନଙ୍କ ପିଲାମାନେ ବୟସ୍କ ସ୍ତରକୁ ଆସିଗଲା ପରେ ସେମାନେ ସେମାନଙ୍କ ପିତାମାତାଙ୍କର କର୍ତ୍ତକର ଆଉ ରହନ୍ତି ନାହିଁ ବା ପିତାମାତାଙ୍କ ଅଧୀନରେ ସେମାନେ ରହନ୍ତି ନାହିଁ। ପ୍ରିୟସୋତା, ଅପବ୍ୟୟୀ ପୁତ୍ରର କାହାଣୀରେ ସାନ ପୁଅ ତା ସମ୍ପତ୍ତିର ଭାଗ ନେଇ ଦୂର ଦେଶକୁ ପଳାଏ ଏବଂ ଏହାକୁ କଦାଚାରରେ ଖର୍ଚ୍ଚ କରେ, ଅନାବଶ୍ୟକରେ ସେ ଖର୍ଚ୍ଚ କରେ। ଜଣେ ପୁନର୍ଜନ୍ମପ୍ରାପ୍ତ ବିଶ୍ୱାସୀ ହୋଇଥିବା ଏକ ପିଲା କ୍ଷେତ୍ରରେ ଏହା ଏହିପରି ହିଁ ଘଟିଥାଏ, ଯାହା ପ୍ରାକୃତିକ ଭାବେ ଆସିଥାଏ। ଯିଏ ଏକ ସମୟରେ ଖ୍ରୀଷ୍ଟଙ୍କଠାରେ ତା ବିଶ୍ୱାସର ଏକ ସ୍ପଷ୍ଟ ସ୍ୱୀକାର କରିଥାଏ, ଏପରି ଏକ ପିଲା କ୍ଷେତ୍ରରେ ଏହି ପିଲାକୁ ଅପବ୍ୟୟୀ କୁହାଯିବା ଉଚିତ। ଏହି ଶବ୍ଦର ଅର୍ଥ ହେଉଛି ପ୍ରିୟସୋତା, ଏକ ବ୍ୟକ୍ତି ଯିଏ ତା ସମ୍ବଳକୁ କଦାଚାରରେ ଅନାବଶ୍ୟକରେ ଖର୍ଚ୍ଚ କରେ ବା ଏକ ପିଲା ଯାହାର ସମୟ କଦାଚରେ ଖର୍ଚ୍ଚ ବା ବିତାଏ, ଏହା ଏକ ପିଲା ନିମନ୍ତେ ଉତ୍ତମ ବର୍ଣ୍ଣନା। ଯିଏ ଗୃହ ପରିତ୍ୟାଗ କରି ତା ପିତାମାତା ତାଠାରେ ଖଟାଇଥିବା ଆତ୍ମିକ ଅଧିକାରକୁ ନଷ୍ଟ କରେ, ପ୍ରତିପାଳନ ଶିକ୍ଷା ପ୍ରେମ ଏବଂ ଯତ୍ନର ସମସ୍ତ ବର୍ଷ ଭୁଲି ଯାଇଥାଏ। ଯେତେବେଳେ ଏହି ପିଲା ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହୀ ହେଲେ ବା କରେ, ଯେହେତୁ ସମସ୍ତ ବିଦ୍ରୋହୀ ପ୍ରଥମେ ଈଶ୍ୱରଙ୍କ ବିରୁଦ୍ଧରେ ଅଟେ, ଏବଂ ଏହି ବିଦ୍ରୋହ ତା ପିତାମାତା ଏବଂ ତା ଶାସନକର୍ତ୍ତା ବିରୁଦ୍ଧରେ ପ୍ରତିଫଳିତ ହୋଇଥାଏ। ପ୍ରିୟ ଶ୍ରୋତା, ଲକ୍ଷ୍ୟ କରନ୍ତୁ ଯେ ଦୃଷ୍ଟାନ୍ତରେ ଥିବା ପିତା ତା ସନ୍ତାନକୁ ବା ସନ୍ତାନକୁ ଗୃହ ପରିତ୍ୟାଗ କରିବା ସମୟରେ ଅଟକାଉ ନାହାନ୍ତି ବା ମନା କରୁନାହାନ୍ତି ବା ଯାଉ ନା ବୋଲି କହୁନାହାନ୍ତି। ସେ ତା ସନ୍ତାନକୁ ରକ୍ଷା କରିବା ପାଇଁ ତା ପଛେ ପଛେ ମଧ୍ୟ ଯାଉନାହାନ୍ତି, ବରଂ ଏହି ପିତାମାତା ଗୃହରେ ବିଶ୍ୱସ୍ତ ସହକାରରେ ରହନ୍ତି ଏବଂ ପ୍ରାର୍ଥନା କରନ୍ତି। ଏବଂ ଯେତେବେଳେ ସେହି ସନ୍ତାନ ଚେତନା ପାଇଲା ଏବଂ ପଶ୍ଚାତାପ କରି ଗୃହକୁ ପ୍ରତ୍ୟାବର୍ତ୍ତନ କଲା, ପିତାମାତା ଅପେକ୍ଷା କରି ନିରୀକ୍ଷଣ କରନ୍ତି ଏବଂ ତାକୁ ଧାଇଁ ଯାଇ ଅଭିନନ୍ଦନ କରିବାକୁ ଯାଆନ୍ତି, ଯଦିଓ ସେ ବହୁ ଦୂର ରାସ୍ତାରେ ଥିଲା। ପ୍ରିୟ ଶ୍ରୋତା, ଯେତେବେଳେ ଆମର ପୁତ୍ର ଓ କନ୍ୟାଗଣ ସେମାନେ ଆଇନଗତ ଭାବରେ ଯେକୌଣସି କାର୍ଯ୍ୟ କରିବାର ବୟସରେ ପହଞ୍ଚି ଯାଇଛନ୍ତି ବୋଲି ଭାବି ସେମାନଙ୍କ ନିଜ ପଥରେ ଚାଲି ଯାଇଥାନ୍ତି, ସେହି ସମୟରେ ସେମାନେ ଯିବା ପଥ ସେମାନଙ୍କୁ କଠିନ ପରିଣାମ ଭୋଗିବାକୁ ହେବ ବୋଲି ଆମେ ଜାଣିଲେ ସୁଦ୍ଧା ସେମାନଙ୍କୁ ଗୃହ ପରିତ୍ୟାଗ କରିଯିବାକୁ ଅନୁମତି ଦେବା ନିହାତି ଆବଶ୍ୟକ। ପିତାମାତାମାନେ ସେମାନଙ୍କର ଅନୁଗମନ କରନ୍ତି ନାହିଁ, ସେମାନେ ସେମାନଙ୍କ ପ୍ରତି ଆସିଥିବାକୁ ବା ଆସିବାକୁ ଥିବା ପରିଣାମରେ ହସ୍ତକ୍ଷେପ କରନ୍ତି ନାହିଁ, ବରଂ ପିତାମାତାମାନେ ଗୃହରେ ରୁହନ୍ତି, ବିଶ୍ୱସ୍ତ ଭାବେ ପ୍ରାର୍ଥନା କରି ସେମାନଙ୍କ ସନ୍ତାନର ଦିଗ ପରିବର୍ତ୍ତନ ଓ ଅନୁତାପର ଲକ୍ଷଣ ଗୁଡ଼ିକୁ ନିରୀକ୍ଷଣ କରି ରୁହନ୍ତି। ସେହି ସମସ୍ତ ନ ଆସିବା ଯାଏ ପିତାମାତାମାନେ ସେମାନଙ୍କ ନିଜ ପରାମର୍ଶରେ ହିଁ ଚଳନ୍ତି, ବିଦ୍ରୋହକୁ ସମର୍ଥନ କରନ୍ତି ନାହିଁ ଏବଂ ହସ୍ତକ୍ଷେପ କରନ୍ତି ନାହିଁ। ଏହିପରି ଆମେ ଏକ ପିତର 4:13-15 ପାଉଛୁ। ପ୍ରିୟ ଶ୍ରୋତା, ପିଲାମାନେ ଥରେ ଆଇନଗତ ଭାବେ ବୟସ ପ୍ରାପ୍ତ ହୋଇଲା ପରେ ସେମାନେ କେବଳ ଈଶ୍ୱରଙ୍କ ଅଧିକାର ଏବଂ ଶାସନ ବ୍ୟବସ୍ଥାର ପ୍ରତିନିଧି ଅଧିକାରୀଙ୍କ ଅଧୀନରେ ରହନ୍ତି। ଏହିପରି ଆମେ ରୋମିଓ 13:1-7 ପାଉଛୁ। ସାଧୁ ପାଉଲ ଏହିପରି କହନ୍ତି, ପିତାମାତା ଭାବରେ ଆମେ ଆମ ଅପବ୍ୟବାୟୀମାନଙ୍କ ପ୍ରେମ ଏବଂ ପ୍ରାର୍ଥନାରେ ସାହାଯ୍ୟ କରିବା ଉଚିତ, ଏବଂ ଥରେ ସେମାନେ ଈଶ୍ୱରଙ୍କ ପ୍ରତି ସେମାନଙ୍କ ଗତିକୁ ପରିଚାଳିତ କଲେ ସେମାନଙ୍କ ସାଥିରେ ଥାଇ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ଈଶ୍ୱର ଅନେକ ସମୟରେ ଆମ୍ଭମାନଙ୍କୁ ବୁଦ୍ଧି ଦେବା ନିମନ୍ତେ ଆତ୍ମାକ୍ଲେଶରୁ ପ୍ରାପ୍ତ ଅତ୍ୟଧିକ ଦୁଃଖ ଦେଇଥାନ୍ତି, ଏବଂ ଏହାକୁ ସଠିକ ଭାବେ ଉତ୍ତର ଦେବା ନିମନ୍ତେ ପ୍ରତି ବ୍ୟକ୍ତି ବିଶ୍ୱେଷଙ୍କ ଉପରେ ନିର୍ଭର କରେ। ପିତା ମାତା ଭାବରେ ଆମେ ଆମ ପିଲାମାନଙ୍କୁ ଉଦ୍ଧାର କରିବା ଉଚିତ ବା କରିପାରିବା ନାହିଁ, କେବଳ ଈଶ୍ୱରଙ୍କ ହିଁ ତାହା କରିପାରିବେ ବା ଈଶ୍ୱର ହିଁ ତାହା କରିପାରିବେ। ସେହି ସମୟ ଆସିବା ପର୍ଯ୍ୟନ୍ତ ଆମେ ନିହାତି ସେହି ବିଷୟକୁ ନିରୀକ୍ଷଣ କରିବା, ପ୍ରାର୍ଥନା କରିବା ଏବଂ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିବା ଉଚିତ। ଏହା ଏକ ଯନ୍ତ୍ରଣାଦାୟକ ପଦ୍ଧତି ହୋଇପାରେ, କିନ୍ତୁ ଆମେ ଯେତେବେଳେ ଏହାକୁ ବାଇବଲ ଅନୁଆଇ ସମ୍ପାଦନ କରୁ ଏହା ଆମ ମନ ଏବଂ ହୃଦୟରେ ଶାନ୍ତି ଆଣିଦେବ। ଆମେ ଆମ ପିଲାମାନଙ୍କର ବିଚାର କରିପାରିବା ନାହିଁ, କିନ୍ତୁ ତାହା କେବଳ ଈଶ୍ୱର କରିବେ। ଏହା କରିବା ଦ୍ୱାରା ସେଠାରେ ମହା ସୁଖ ଥାଏ। ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ। ଏହିପରି ଆମେ ଆଦି 18:25 ପାଉଛୁ। ହଁ ପ୍ରିୟ ଶ୍ରୋତା, ଯେଉଁ ସଦାପ୍ରଭୁ ପରମେଶ୍ୱର ପିତାମାତାମାନଙ୍କୁ ସନ୍ତାନ ସନ୍ତତି ଏକ ଆଶୀର୍ବାଦ ରୂପେ ପ୍ରଦାନ କରନ୍ତି, ଆଉ ଯେବେ ସେହି ସନ୍ତାନ ସନ୍ତତି ବା ସେହି ପୁତ୍ର ବା ପୁତ୍ରୀ ଅପବ୍ୟବାୟୀ ହୋଇ ଚାଲିଯାଆନ୍ତି, ସେହି ସଦାପ୍ରଭୁ ପରମେଶ୍ୱର କଥାରେ ହିଁ ସମ୍ଭବ। ସେହି ପ୍ରଭୁ ସେମାନଙ୍କୁ ସାହାଯ୍ୟ କରିବ ନିଜ ଘରକୁ ଫେରିବା ପାଇଁ। ପିତାମାତା ହିସାବରେ ଆମେ ନିଜେ ସେହି ସଦାପ୍ରଭୁଙ୍କ ଠାରେ ସମର୍ପଣ କରି ପୁତ୍ର ପୁତ୍ରୀଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ, ତାହାଙ୍କୁ ସାହାଯ୍ୟ ମାଗିବା ଉଚିତ, ଯେପରି ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରିବ। ତାହେଲେ ପ୍ରିୟସୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ଦୟାର ସାଗର, ପ୍ରେମର ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେହେତୁ ତୁମ୍ଭେ ଆମର ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ତୁମ୍ଭେ ଆମମାନଙ୍କୁ ଜୀବନ ଦେଇଅଛ, ତୁମ୍ଭେ ଆମ ପାପ ସବୁ କ୍ଷମା କରିଅଛ। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ହେ ଦୟାମୟ ପରମେଶ୍ୱର, ଆମ ପାପ ସବୁ କ୍ଷମା କର, ଆମ ପୁଅ ଝିଅମାନଙ୍କୁ ଆଶୀର୍ବାଦ କର, ସେମାନଙ୍କୁ ବୁଦ୍ଧି ଜ୍ଞାନରେ ପରିପୂର୍ଣ୍ଣ କର, ସକର୍ବ କରିବା ପାଇଁ ସେମାନଙ୍କୁ ଆଶୀର୍ବାଦ କର, ପବିତ୍ର ଆତ୍ମା ଦ୍ୱାରା ସେମାନଙ୍କୁ ବାପ୍ତିଜିତ କର, ଯେପରି ସେମାନେ ସତ୍ ପଥରେ ଚାଲିପାରିବେ। ଆମ ଆଗ ପଛ ପଡ଼ୋଶୀମାନଙ୍କୁ ଆଶୀର୍ବାଦ କର, ସୁଖରେ ଶାନ୍ତିରେ ଆଉ ତୁମ ଆଶିଷରେ ଆମମାନଙ୍କୁ ଭରାଇ ଦିଅ। ହେ ପରମ ପିତା, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଦୂତ ଥର ଆସିବେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ପରମେଶ୍ୱର ଆମମାନଙ୍କୁ ସେହି ସମୟରେ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।